ନମସ୍କାର ଶ୍ରୋତା ବନ୍ଧୁ, ମୁଁ ତୁଷାର ରଞ୍ଜନ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଓଡ଼ିଶା ମୋବାଇଲ ବାଣୀକୁ। ଆସନ୍ତୁ, ମୁଁ ଏକ କବିତା ପାଠ କରିବାକୁ ଯାଉଛି, ଯାହାର ନାଁ ହେଲା ମନ ଝୁରେ ଯାହା ପାଇଁ। ସାଥୀ ତୁମେ ଆସି ବାଦଲ ରୂପରେ ଛୁଇଁ ଦେଇ ଚାଲିଯାଅ, ସାଥୀ ତୁମେ ଆସି ବାଦଲ ରୂପରେ ଛୁଇଁ ଦେଇ ଚାଲିଯାଅ, ବିରହୀ ହୃଦୟ ପାହାଡ଼କୁ ମୋର ନୀରବେ ଭିଜାଉଥାଅ। ସ୍ମୃତିର ବିଜୁଳି ତୁମ ରଙ୍ଗ ନେଇ ଯେବେ ଧିପ ଧିପ ମାରେ, ପଲକ ଫାଙ୍କରୁ ବେଦନାର ଧାର ଟିପ ଟିପ ହୋଇ ଝରେ। ତୁମେ ସିନା ସାଥୀ ଭସା ବାଦଲ ଗୋ ଆଉକା ଆକାଶେ ହାଏ, ତୁମେ ସିନା ସାଥୀ ଭସା ବାଦଲ ଗୋ ଆଉକା ଆକାଶେ ହାଏ, ତଥାପି କହିବି ଅନେକ ତୁମକୁ ଭଲ ପାଏ ଭଲ ପାଏ। ଭଲ ପାଇବାକୁ ଝୁରେ କିଏ ପୁଣି ଭଲ ପାଇବାକୁ ଡରେ, ଭଲ ପାଇ କିଏ ଇତିହାସ ଲେଖେ କିଏ ଭଲ ପାଇ ମରେ। ଭଲ ପାଇବାର ଭଲ ପାଇବାକୁ ଭଲ ପାଇଥିଲି ଦିନେ, ଆଜି ବି ଜୀବନେ ଜାଣି ମୁଁ ପାରିନା ଭଲ ପାଇବାର ମାନେ। ଭଲରେ ଭଲକୁ ଭଲ ପାଇଥିଲି ଭୁଲି ହୁଏ ନାହିଁ ହାଏ, ଭଲରେ ଭଲକୁ ଭଲ ପାଇଥିଲି ଭୁଲି ହୁଏ ନାହିଁ ହାଏ, ଭଲ ପାଇବାର ଭଲଠୁ ଅଧିକ ତୁମକୁ ମୁଁ ଭଲ ପାଏ। ଧନ୍ୟବାଦ ଶ୍ରୋତା ବନ୍ଧୁ, ଯଦି ମୋ କବିତା ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ 2 GB ଆପଣଙ୍କର ମତାମତ ମୋତେ ଜଣାଇ ପାରିବେ।